हरे कृष्ण वृंदावन धाम कथा सीरीज रे आपण मानको स्वागत। आज आमे चर्चा करूचे गोवर्धन धाम परिक्रमा करिया समय रे जो आमे गोटे गांव को प्रवेश करूचे से गांव की आपण देखुछन स्क्रीन रे पैठा। तो ए गांव रे ए लीला इतला कि जेते बले कृष्ण कहिले कि से गोवर्धन पर्वत को उठिया पे जाउछन तो ब्रजवासी माने बहुत आश्चर्य हे गेले। आ कहले कि आपण किपरि गोवर्धन पर्वत को उठेबे, आपण तो साधारण गोटे साधारण छुआ उठे पारिबेनि। तो से समय रे कृष्ण सेमान कहिथिले कि निजर शक्ति को प्रदर्शन करिथिले। आउ कृष्ण गोटी आपण देखिथिए फोटो रे में देखोछि से पाखरे थिला गोटे छोट गोटे गोटे विराट बड़ कदम वृक्ष थिला। आपण फोटो रे देखंतु से कदम वृक्ष को कृष्ण निजे हाथ रे धरे जेमिति आपण कपड़ा को जेमिति मोड़ुछन्ति निचुड़ुछन्ति पानी काढ़ुछन्ति से गछ टी को धरी से पूरा मोड़ी देले। गछ टी गोछटी पूरा टेढ़ा हेगला मोड़ी गला। गछटी जो गछटी को से मोड़ी थिले से गछर फोटो आपण देखि पारुथिबे। सेई गछटी मोड़ीबा द्वारा से गछटी को ब्रजभाषा रे मोड़ मोड़ीबा जो शब्द टी ताको ब्रजभाषा रे ऐंठा कहंती। कृष्ण ने पेड़ को ऐंठा कर दिए, मोड़ दिया ने ताको ऐंठा बोले कहंती। तो कदम गछ को जितर कृष्ण कपड़ा बोले से मोड़ी दउछंती विराट बड़ कदम गछ को समस्त विश्वास कले कि ना निश्चय आपकर शक्ति अछि। आ सेतबेले कृष्ण को से माने परमिशन देले कि आपण गोवर्धन पर्वत उठे पारिबे। ଆଉ ଯେତେବେଳେ କୃଷ୍ଣ ଗୋଟେ ଗୁମ୍ଫା ଭିତରେ ପ୍ରବେଶ କରିଲେ ଆଉ ଗୋବର୍ଦ୍ଧନର ପୁରା ମଝି ଭାଗକୁ ଯାଇ ଗୋବର୍ଦ୍ଧନକୁ ଉଠେଇଥିଲେ। ଯୋଉ ଗୁମ୍ଫାରେ ପ୍ରବେଶ କରିଲେ ସେ ଗୁମ୍ଫା ଆଜି ମଧ୍ୟ ଅଛି। ପ୍ରବେଶ କରିଲେ ସେଥିଲାଗି ସେ ଯା ଜାଗାଟିର ନାଁ ହେଇଗଲା ପେଠା। ପେଠା ମାନେ ପ୍ରବେଶ କରିବା, ସେ ଗାଁଟିର ନାଁ ହେଇଗଲା ପେଠା। ତ ସେ ଆଜି ସେ ଜାଗାକୁ ଆପଣ ଯିବେ ତ ସେ ଜାଗାରେ ଆପଣଙ୍କୁ ଦେଖିବାକୁ ମିଳିବ ମନ୍ଦିରଟି। ଯେ ବର୍ତ୍ତମାନ ଦେଖୁଛନ୍ତି ମନ୍ଦିରଟି କ୍ଷୀରସାଗର ମନ୍ଦିର, କାରଣ ବହୁତ ସାରା ଲୋକ ସେ ଗୁମ୍ଫା ଭିତରକୁ ପ୍ରବେଶ କଲେ ଯାହାଦ୍ୱାରା ତାଙ୍କର ସେ ଆଉ ରିଟର୍ନ ଆସିଲେନି, ଯାହାଦ୍ୱାରା ବହୁତ ବଡ ଏଇଟା ଗୋଟେ ବିଚଳିତ ହେଲେ। ଗଭର୍ଣ୍ଣମେଣ୍ଟ ବି ବହୁତ ଭାବିଲା ଆଉ ସେ ଜାଗାରେ ଯୋଉ ଗୁମ୍ଫାର ପ୍ରବେଶ ଦ୍ୱାର ଜାଗାରେ ସେଠାରେ ଯୋଉ ଚତୁର୍ଭୁଜ ବିଗ୍ରହଙ୍କୁ ସ୍ଥାପନା କରାଗଲା ସେଟା। ତ ଏ ମନ୍ଦିର ଆପଣ ଯେ ଦେଖୁଛନ୍ତି ଏଇଟା ସେ ପ୍ରବେଶ ଦ୍ୱାର ଯୋଉ ଦ୍ୱାରରେ କୃଷ୍ଣ ପ୍ରବେଶ କରି ଗୋବର୍ଦ୍ଧନ ପର୍ବତକୁ ଉଠେଇଥିଲେ। ଆଉ ସେ ଜାଗାରେ ବର୍ତ୍ତମାନ ଆଜି ଚତୁର୍ଭୁଜ ନାରାୟଣଙ୍କ ମନ୍ଦିର ଅଛି, ସେଠାରେ ବିଗ୍ରହଙ୍କୁ ସ୍ଥାପନା କରାଯାଇଛି ଯାହାଦ୍ୱାରା ସେ ଗୁମ୍ଫାଟି ପ୍ରବେଶ ଦ୍ୱାର ବନ୍ଦ ହେଇ ଆଉ କିଏ ପ୍ରବେଶ କରିପାରୁନାହିଁ। ଆଉ ଚାରିଆଡ଼େ ଆପଣଙ୍କୁ କ୍ଷୀରସାଗର ସମୁଦ୍ର ଦେଖିବାକୁ ମିଳିବ, ମାନେ କ୍ଷୀରସାଗର ସୁନ୍ଦର ସୁନ୍ଦର ପୋଖରୀ ସବୁ ଚାରିଆଡ଼େ ଭଗବାନଙ୍କୁ ପୁରା ଘେରି ଅଛି। ଯେମିତି କ୍ଷୀରସାଗରରେ ବିଷ୍ଣୁ ଯେମିତି ରହନ୍ତି ସେ ଦୃଶ୍ୟମାନ ଏଠାରେ ଆପଣଙ୍କୁ ଦର୍ଶନ କରିବାକୁ ମଧ୍ୟ ଏଠାରେ ମିଳିବ। ତ ଏଇଟା ହେଇଗଲା ପେଠା ଗାଁ। ଦ୍ୱିତୀୟ ଧାମ ଆମେ ଚର୍ଚ୍ଚା କରୁଛେ ଶ୍ୟାମ ଡାକ। ଶ୍ୟାମ ଡାକରେ ଆପଣ ଯଦି ଯିବେ ଧାମକୁ ଡାକ ବୋଲି କୁହାଯାଉଛି ବଙ୍ଗାଳୀ ଭାଷାରେ। ତ ଏଠାରେ ଶ୍ୟାମ ବିହାରୀଜୀକୁ ଆପଣ ଦର୍ଶନ କରିପାରିବେ ଆଉ ସେଟା ରାମ ଲକ୍ଷ୍ମଣ ସୀତାଙ୍କୁ ବି ଦର୍ଶନ କରିପାରିବେ। ଆଉ ଶ୍ୟାମ ଡାକ ଜାଗାଟି ଯେ ଭଗବାନଙ୍କର ଏଠାରେ ଲଞ୍ଚ ପ୍ରସାଦ ନବା ଲୀଳା ହୁଏ, ଯେମିତି ସକାଳେ ସକାଳେ ଯେତେବେଳେ ଗାଈ ଚରିବା ପାଇଁ ସବୁ ଗୋପ ମାନେ ଆସିଯାଆନ୍ତି ଭଗବାନ କୃଷ୍ଣଙ୍କ ସହିତ, ସମସ୍ତେ ବ୍ରେକଫାଷ୍ଟ ନେଇକି ଆସନ୍ତି। ତ ଲଞ୍ଚ ସମସ୍ତଙ୍କ ମାତା ମାନେ ଡବାରେ ତାଙ୍କ ପାଇଁ ଲଞ୍ଚ ଭରିକି ଦେଇଦିଅନ୍ତି। ତ ଏଇ ଜାଗାରେ ଆସି ସମସ୍ତେ ନିଜ ଡବା ଖୋଲି ଲଞ୍ଚ ପ୍ରସାଦ ନିଅନ୍ତି। ତ ସୁନ୍ଦର ଆପଣଙ୍କୁ ସେ ଲଞ୍ଚ ପ୍ରସାଦ ଲୀଳା ବି ଏଠାରେ ଦେଖିବାକୁ ମିଳେ। ସେମିତି ବସିକି ସମସ୍ତେ ପ୍ରସାଦ ନେଉଛନ୍ତି, ଲଞ୍ଚ ନେଉଛନ୍ତି ଆଉ ଏଠାରେ ବିଶ୍ରାମ ବି କରନ୍ତି, ସ୍ନାନ ବି କରନ୍ତି। ସେ ପୋଖରୀ ବି ଆପଣ ଦେଖିପାରିବେ। ଏଇ ଜାଗାଟି ଯଦି ଆପଣ ଦର୍ଶନ କରିଲେ ଆକୁ କୁହାଯାଉଛି ଶ୍ୟାମ ଡାକ। ତ ଆଜି ଆମେ ଦୁଇଟି ଜାଗା ଆମେ ଦର୍ଶନ କଲେ ଗୋବର୍ଦ୍ଧନ ପରିକ୍ରମା ମାର୍ଗରୁ। ଟିକେ ଆପଣଙ୍କୁ ବାହାରକୁ ଆସିକି ଦୁଇଟି ଗାଁ ଯିବାକୁ ପଡିବ, ଗୋଟେ ହେଲା ପେଇଠା ଆଉ ଗୋଟେ ହେଲା ଶ୍ୟାମ ଡାକ। ହରେ କୃଷ୍ଣ।